ପାଖକୁ ଥଣ୍ଡା ଛୁଇଁଲେ ଗରମ ଭାଇନା ବିନା କ୍ଷୀର ବାଲ
ଡ୍ୟାମ୍।